ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ 40 ନମ୍ବର ୱାର୍ଡରୁ କହୁଥିଲି, ଖବର ସାହି। ଆଜ୍ଞା, ସେଇ ଯୋଉ ଆମର ଏଇଠି ଯିବା ଆସିବା ପାଇଁ ଅସୁବିଧା ହେଉଛି। ଭାରତୀ ବେହେରା କହୁଥିଲି। ଆଉ ଆମର ଏଇଠି ଯିବା ଆସିବା ପାଇଁ ଅସୁବିଧା ହେଉଛି, ଷ୍ଟ୍ରିଟ୍ ଲାଇଟ୍ଟା ଖରାପ ହେଇଛି, ରାତିରେ ଅନ୍ଧାର ରହୁଛି, ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛି। ଆପଣ ଯଦି ଆସିକି ଟିକେ କମ୍ପ୍ଲେନ୍ଟା ବୁଝିବେ, କିଛି ବ୍ୟବସ୍ଥା କରିବେ, ତାହେଲେ ଟିକେ ଆମ ପାଇଁ ସୁବିଧା ହୁଅନ୍ତା।